ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖିଆ ଖବର। ପିଏମ୍ କିଷାନ ଯୋଜନାଥି 18 ନମ୍ବର କିସ୍ତି ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟର 31,51,000 ଅଧିକା ଚାଷୀ ପାଇଲେ ସାହସ ଟଙ୍କା। ରାଜ୍ୟ 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ସୁସ୍ଥ ସମାଜ ଗଠନ ଦିଗେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବଦିନେ ରାଜ୍ୟସ୍ତରୀୟ ବାଜିରାଉତଙ୍କର ଜୟନ୍ତୀ ପାଳନ ହେବା ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ଏବେ 7 ଆର୍ 14 ତାରିଖ ଦିନ ରହିବା ବନ୍ଦ। କେନ୍ଦ୍ର ସରକାରଙ୍କ ସବୁ ନୀତି ଆଉ ନିଷ୍ପତ୍ତି ବିକଶିତ ଭାରତକେ ସମର୍ପିତ କରାଯାଇଛି ଆଉ ଚାଷୀମାନେ ବିକଶିତ ଭାରତର ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ମହାରାଷ୍ଟ୍ରର ୱାସିମ୍ନ ଆବାସୀ ଜରିଆ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 18 ନମ୍ବର କିସ୍ତି ଦେବାର ଅବସରରେ ଶ୍ରୀ ମୋଦି କହିଛନ୍ ଯେ ଦେଶେ ଚାଷୀମାନଙ୍କର ଉନ୍ନତି ଲାଗି ବହୁତଟେ ପଦକ୍ଷେପ ନିଆଯାଉଛି। କୃଷି ଭିଭିଭୂମିକେ ବରକସ କରବାର ଆର୍ ଚାଷୀମାନଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରବାର ଲାଗି ସରକାର କାମ କରୁଛନ୍। ପ୍ରଧାନମନ୍ତ୍ରୀ ଦେଶର 9,40,00,000 ଚାଷୀଙ୍କୁ ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ଜରିଏ 2,000 ଟଙ୍କା ଲେଖେ 20,000 କୋଟି ଅଧିକା ଟଙ୍କା ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟର 31,51,709 ଅଧିକା ଚାଷୀଙ୍କୁ 699,11,00,000 ଟଙ୍କା ଦିଆଯାଇଛି। ଯେନ ଚାଷୀମାନେ ଯୋଜନାଥି ସାମିଲ ନାଇଁ ହୋଇ ସେମାନଙ୍କୁ ସାମିଲ କରବାର ଲାଗି ବ୍ଲକ ସ୍ତରଥି ଏବେ 8 ନଭେମ୍ବର ତକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଉଛି। ଯୋଗ୍ୟ ହିତାଧିକାରୀମାନେ ଭିଲ୍ ଜନସେବା କେନ୍ଦ୍ର ଜରିଏ ଏଥିଲାଗି ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି ଅବସରରେ ସମ୍ବଲପୁର ଜିଲ୍ଲା 9 ବ୍ଲକର ପାଖାପାଖି 55,542 ଜଣ ଚାଷୀ ପିଏମ୍ କିଷାନ ଯୋଜନାଥି ଲାଭ ପାଇଛନ୍। ଏହି ଉଦ୍ଦେଶ୍ୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହୋଇଥିବାର କାର୍ଯ୍ୟକ୍ରମଟି ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହୋଇଥିବାର କାର୍ଯ୍ୟକ୍ରମକେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆର୍ ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କର ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାଥି 13 ବ୍ଲକ୍ ନ ଏହି ଯୋଜନାଥି ପଞ୍ଜିକୃତ ହୋଇଥିବାର 130,238 ଜଣ ଚାଷୀ ଯୋଜନାଥି 18 ନମ୍ବର କିସ୍ତି ଟଙ୍କା ପାଇଛନ୍। ବରଗଡ଼ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷନ ହୋଇଥିବାର ସମାରୋହଟି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଆର୍ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସହିତ ଜିଲ୍ଲାର ଶହଶହ ଚାଷୀ ଆବାସୀ ଜରିଆ ସାମିଲ ହୋଇଥିଲେ। ଜିଲ୍ଲା 144,055 ଜଣ ଚାଷୀ ଏ ଟଙ୍କା ପାଇଛନ୍। ଝାରସୁଗୁଡ଼ା ଜିଲ୍ଲାର 28,676 ଜଣ ଚାଷୀ ଟିବିଟି ଜରିଆ ଯୋଜନାଥି 5,73,52,000 ଟଙ୍କା ପାଇଛନ୍। ନୂଆପଡ଼ା ଜିଲ୍ଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସର ନଥିବା ସମ୍ମିଳନ କକ୍ଷନ ହୋଇଥିବାର ଉତ୍ସବଟି ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଖରିଆର ରୋଡ୍ ଏନ୍ଏସ୍ସି ଅଧ୍ୟକ୍ଷା ସୋନିଆ ଜୈନ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ପାଲଝର ନଥିବା ରାଷ୍ଟ୍ରୀୟ ଉଦ୍ୟାନ ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷଟି କେନ୍ଦ୍ର ନିର୍ଦ୍ଦେଶକ ତୁଷାର ଆମ୍ଭରେଙ୍କ ସଭାପତିତ୍ୱତି ହୋଇଥିବାର କାର୍ଯ୍ୟକ୍ରମଟି ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନ୍ସେନା ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା କୃଷି ବିଭାଗର ସମ୍ମିଳନ କକ୍ଷନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ସଂଯୋଜନାତି ହୋଇଥିବାର କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗ ଦେଇଥିଲେ। ଜିଲ୍ଲାର 54,055 ଚାଷୀ ଏହି ଯୋଜନାଟି ଲାଭ ପାଇଛନ୍। ରାଜ୍ୟର ଭିନ୍ ଭିନ୍ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କେ 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏଚ୍ ନିଯୁକ୍ତିପତ୍ର ଦିଆଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ହୋଇଥିବା ନିଯୁକ୍ତି ସମାରୋହ ଆଉ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତିପତ୍ର ଦେଇଛନ୍। ଏହି ଅବସରରେ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସୁସ୍ଥ ସମାଜ ଗଠନ ଦିଗେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏ। ଶିକ୍ଷକମାନେ ଜଣେ ଜଣେ ଶିଳ୍ପୀ ବୋଲି କହିଛନ୍। ରାଜ୍ୟ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାବାର ଓ ଛାତ୍ର ଆର୍ ଯୁବଶକ୍ତିର ବିକାଶ ଲାଗି ସରକାର ଏ ବଛର ଶିକ୍ଷା ବିଭାଗର ବଜେଟ୍ଟି ସବୁନୁ ଅଧିକା 35,536 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାରୋହଟି ଉଦ୍ବୋଧନ ଦେଇକରି କହିଛନ୍ ଯେ ଶିକ୍ଷକମାନଙ୍କର ତାଲିମ ଦିଗ୍ଦର୍ଶନଟି ଛୋଟ ଛୋଟ ପିଲାମାନେ ବିକଶିତ ଓଡ଼ିଶା ଭାରତ ଗଠନଟି ପ୍ରମୁଖ ଅଙ୍ଗ ହେବେ। ବିକଶିତ ଭାରତ ଗଠନର ଦାୟିତ୍ୱ ଶିକ୍ଷକମାନଙ୍କ ଉପରେ ରହିଥିବାରୁ ସେମାନେ ସୌଭାଗ୍ୟଶାଳୀ ଆନ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଏହି କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ସହିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତ ଇତିହାସଟି ସବୁନୁ ଛୋଟ ସହିଦ ସ୍ୱାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ପାଇଥିବାର ବାଜି ରାଉତଙ୍କର ଜୟନ୍ତୀ ଅବସରରେ ଏଚ୍ ରାଜ୍ୟର ଭିନ୍ ଭିନ୍ ଜାଗନ ତାଙ୍କର ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର 1926 ମସିହା ଅକ୍ଟୋବର 5 ତାରିଖ ଦିନ ଜନ୍ମ ହୋଇଥିବାର ବାଜି ରାଉତ 12 ବଛର ବୟସ୍ତି ଇଂରାଜୀମାନଙ୍କ ବିରୋଧୀ ଲଢ଼ିକରି ଦେଶ ମାତୃକା ଲାଗି ନିଜର ଜୀବନ ବଳିଦାନ ଦେଇଥିଲେ। ବାଜି ରାଉତଙ୍କ ଜୟନ୍ତୀ ଆହ୍ବା ଦିନେ ରାଜ୍ୟସ୍ତରଟି ବ୍ୟାପକ ଭାବେ ପାଳନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଅଯୋଧ୍ୟା ଭବନରେ ହୋଇଥିବାର ବାଜି ରାଉତଙ୍କ ଜୟନ୍ତୀ ସମାରୋହରେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ଲାଗି ନିଜର ଜୀବନକେ ଉତ୍ସର୍ଗ କରିକରି ତାଙ୍କର ତ୍ୟାଗ ବଳିଦାନ ଆର୍ ଦେଶ ପ୍ରେମ ସମସ୍ତଙ୍କୁ ଗୌରବାନ୍ୱିତ କରିଥିବାର ଶହୀଦ ବାଜି ରାଉତଙ୍କ ଓଡ଼ିଶା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ରହିଛି। ଆଜିର ଯୁବପିଢ଼ି ତାଙ୍କର ନିଷ୍ଠା ନୀତି ଆଉ ଆଦର୍ଶଟି ଅନୁପ୍ରାଣିତ ହେବାର ଦରକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍ତି ଯେ ଏହା 2026 ମସିହାତି ଶହୀଦ ବାଜି ରାଉତଙ୍କ ଜୟନ୍ତୀ 100 ବଛର ପୂରା ହେବା। ଏତାର ଆଗରୁ ତାଙ୍କର ଜନ୍ମସ୍ଥାନ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁରର ବାଜି ରାଉତଙ୍କର ଗୋଟିଏ ମୂର୍ତ୍ତି ସ୍ଥାପନା କରାଯିବା। ସେ କହିଛନ୍ତି ଯେ ବିକଶିତ ଭାରତ ଆଉ ବିକଶିତ ଓଡ଼ିଶା ଗଠନ ହେଲେ ସେଟା ଶହୀଦ ବାଜି ରାଉତଙ୍କ ଲାଗି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବାର 7 ଆର୍ 14 ତାରିଖ ଦିନ ବନ୍ଦ ରହିବା। 7 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଆର୍ 14 ତାରିଖ ଦିନ ଦୁର୍ଗାପୂଜା ଭସାଣୀ ଲାଗି ଜନଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ତରଫୁ ବାହାରିଥିବାର ବିଜ୍ଞପ୍ତି କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶକ୍ତିପୀଠମାନଙ୍କେ ଶାରଦୀୟ ଷୋହଳ ପୂଜା ଚାଲୁଥିବା ବେଳେ ସୋନପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପୀଠନ ନଦିନିଆ ଚଣ୍ଡୀଯଜ୍ଞ ଚାଲିଛି। ଦେବୀ ସୁରେଶ୍ୱରୀ ମହାଳୟା ଦିନ ଧବଳମୁଖୀ ବେଶ ଉତରୁ ଭିନ୍ ଭିନ୍ ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ସେନ୍ତା ମହାନଦୀ ଭିତରେ ଥିବାର ଲଙ୍କେଶ୍ୱରୀଙ୍କ ପୀଠନେ ଶାରଦୀୟ ପୂଜା ମୂଲ ହୋଇଛି। ଏହି ଅବସରରେ ଫି ଦିନ ସଞ୍ଜବେଳେ ମହାନଦୀର ତେତିଲି ଘାଟ ପରିସରର ଲଙ୍କେଶ୍ୱରୀଙ୍କର ମହାଆଳତି କରାଯାଉଛି। ବରଗଡ଼ ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟଠାରେ ଛତୁ ମିଶନ ଯୋଜନା ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କର ଗୋଟିଏ ତାଲିମ ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳାମାନେ ସ୍ୱାବଲମ୍ବୀ ହେବାର ଲାଗି ଛତୁ ଚାଷ ଛଡ଼ା ଅଣଧାନ ଫସଲ କରିବାର ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଗ୍ରଣୀ ଛତୁ ଚାଷ ଲାଗି ବରଗଡ଼ର ମୋନାଲିସା ରଥ ବରପାଲିର ଅଭିନବ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଇଟାକେ ଶୁଭାରମ୍ଭ କରିକରି କାର୍ଯ୍ୟକ୍ରମ ସଫଳତା ସଭେ ଚେଷ୍ଟା କରିବାର ଦରକାର ରହିଛି ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ତରଫୁ ପ୍ରଣୟନ ହୋଇଥିବାର ଜାତୀୟ ଶିକ୍ଷାନୀତି 2020ର ଗୋଟିଏ ପ୍ରମୁଖ ଅଂଶ ହେଉଛି ମୌଳିକ ସାକ୍ଷରତା ଆଉ ସଂଖ୍ୟାର ଜ୍ଞାନ ପରିଚୟ। ଇଟାକେ କାର୍ଯ୍ୟକାରୀ କରିବାର ଲାଗି 3 ବଛର 8 ବଛର ପିଲାମାନେ 3 କ୍ଲାସ୍ ଶେଷ ତକ୍ ମୌଳିକ ସାକ୍ଷରତା ଆଉ ସଂଖ୍ୟା ଜ୍ଞାନ ଦକ୍ଷତା କେନ୍ତା ହାସଲ କରିପାରିବେ ସେଥିର୍ଲାଗି ରାଜ୍ୟ ସରକାରଙ୍କ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକାରୀ କରାଯିବା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର କହିଛନ୍। ନୂଆପଡ଼ା ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ତରଫୁ ଭାରତୀୟ ସାମ୍ପ୍ରତିକ ପ୍ରତ୍ନତାତ୍ୱିକ ବିକାଶ ବିଶେଷତ୍ୱ ମହାନଦୀ ଉପତ୍ୟକାର ପ୍ରାକ୍ ଐତିହାସିକ ପ୍ରତ୍ନତାତ୍ୱିକ ଶୀର୍ଷକ ଆଲୋଚନାଚକ୍ର ହୋଇଛି। ଡକ୍ଟର ଫଣିନ୍ଦମ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସେମିନାର ଆର୍ କର୍ମଶାଳା ଜରିଆରେ ପ୍ରତ୍ନତାତ୍ୱିକ ସଂଗ୍ରହ ସଂରକ୍ଷଣ ଆର୍ ଇତିହାସ ରଚନାର ମାଧ୍ୟମ ହିସାବରେ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ବୋଲି କହିଥିଲେ। ଓଡ଼ିଶା କ୍ରିକେଟ୍ ସଂଘ ରଣଜୀ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ପହିଲା 2ଟା ମ୍ୟାଚ୍ ଲାଗି ଖେଳାଳିମାନଙ୍କର ନାଁ ଘୋଷଣା କରାଯାଇଛି। ମନୋନୟନ କମିଟି ଅଧ୍ୟକ୍ଷ ଅମିତ ରାୟ ଆର୍ ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦର ଭାବେଙ୍କର ଉପସ୍ଥିତି 17 ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଦଳଟି ଗୋବିନ୍ଦ ପୋଦାରଙ୍କୁ ଅଧିନାୟକ ନିଯୁକ୍ତି କରାଯାଇଥିବା ବେଳେ 2 ଜଣ ନୂଆ ଖେଳାଳି ଅନିଲ ପରିଡ଼ା ଆଉ ସୁମିତ ଶର୍ମାଙ୍କୁ ଦଳଟି ସାମିଲ କରାଯାଇଛି। ଏହି ଦଳଟି ସମ୍ବଲପୁରର ଦେବବ୍ରତ ପ୍ରଧାନ ଆଉ ଝାରସୁଗୁଡ଼ାର ତରଣୀ ଶାହ ଭିଲ୍ ଅଛନ୍। ସୂଚନା ଅନୁସାରେ ଓଡ଼ିଶା ଦଳ ଏହି ମାସର 11-14 ତାରିଖ ତକ୍ ଅଗରତାଲାରୁ ତ୍ରିପୁରା ବିପକ୍ଷତି ପହିଲା ମ୍ୟାଚ୍ ଖେଳିବା। ସେନ୍ତା 18-21 ତାରିଖ ତକ୍ କଟକ ବାରବାଟୀ ଷ୍ଟାଡିୟମ୍ର 2 ନମ୍ବର ମ୍ୟାଚ୍ ଜାମ୍ମୁ କାଶ୍ମୀର ସାଙ୍ଗେ ଖେଳିବା ବୋଲି ଜଣାପଡ଼ିଛି। ଉତ୍ତର ବଙ୍ଗୋପସାଗର ଆର୍ ଇତାର ଆଖପାଖର ଇଲାକାନ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟକେ ବିଶେଷ ପ୍ରଭାବ ନ ପକାଏ ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଲଘୁଚାପ ଲାଗି ଏବେ ସୋମବାର ତକ୍ ରାଜ୍ୟର କେତେଟା ଜାଗାନ ସାମାନ୍ୟ ବର୍ଷା ରହିବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ 12ଟା ଜିଲ୍ଲାର ଘଡ଼ଘଡ଼ି ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ପିଏମ୍ କିଷାନ ଯୋଜନାର 18 ନମ୍ବର କିସ୍ତି ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟର 31,51,000 ନତକା ଚାଷୀ ପାଇଲେ ସାହସ ଟଙ୍କା। ରାଜ୍ୟ 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ। କହିଲେ ସୁସ୍ଥ ସମାଜ ଗଠନ ଦିଗରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବେଦିନେ ରାଜ୍ୟସ୍ତରୀୟ ବାଜି ରାଉତଙ୍କ ଜୟନ୍ତୀ ପାଳନ ହେବା ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ଏବେ 7 ଆର୍ 14 ତାରିଖ ଦିନ ରହିବା ବନ୍ଦ। ଆଜିର ଆଞ୍ଚଳିକ ଖବରଣ ଶେଷ ହେଲା।